ମୋ ନାଁ ସୁତାନି ପାତ୍ର, ରଙ୍ଗମାଠିଆ ତଳ ସାହିରୁ 9 ନମ୍ବର ୱାର୍ଡରୁ କହୁଛି। ଆମର 3ଟା କାମ ଉଦ୍ଘାଟନ ହଉଛି। ଗୋଟେ ହଉଛି ଆମର ଜନହିତ ସେବା, ଜନହିତ ବାଣୀ କାର୍ଯ୍ୟ ଦ୍ୱାରା ଆମେ ସବୁ କରିପାରିବୁ ବା କହିପାରିବୁ। ଆଉ ଦ୍ୱିତୀୟଟି ହଉଛି ଆମର ଭିନ୍ନକ୍ଷମ ଯୋଉମାନେ ଅଛନ୍ତି ଆମେ ତାଙ୍କୁ ସହାୟତା କରିପାରିବୁ, କିଛିଟା କରିପାରିବୁ, ଯୋଗ ବି ଦେଇପାରିବୁ। ଆଉ ତୃତୀୟଟି ସେଥିପାଇଁ ତାଙ୍କ ଘର ଜାଗାରେ ସାଇନବୋର୍ଡ ବ୍ୟବସ୍ଥା କରାଯାଉଛି। ତୃତୀୟଟି ହଉଛି ଆମର ଲାଟ୍ରିନ୍ କେମିତି କମ ଖର୍ଚ୍ଚରେ ହବ, କେମିତି ସୁବିଧା ହବ, ସେଇ ବାବଦରେ ବି ଆମେ ସମସ୍ତେ ଜାଣିବାକୁ ପାଉଛୁ ବା ସେଥିପାଇଁ ଆମେ ସି ଫାୟାର କୁ ଧନ୍ୟବାଦ ଦଉଛୁ।